ହ୍ୟାଲୋ, ନମସ୍କାର। ମୁଁ ନାରାୟଣ ଚନ୍ଦ୍ର ମହାନ୍ତି, 21 ନମ୍ବର ୱାର୍ଡରୁ ଜଣେ କର୍ମକର୍ତ୍ତା କହୁଛି। ଆଜି April 2 ତାରିଖ ଆମର ସଫେଇ କାର୍ଯ୍ୟକ୍ରମ ପାଇଁ ଆମର ଏକ ସଭା ଆୟୋଜନ ହୋଇଥିଲା। ତା ଦେହରେ ବୁଝାଗଲା ଯେ ଯେଉଁମାନେ ଭିନ୍ନକ୍ଷମ ତାଙ୍କ ଘର ପାଖରୁ ଅଳିଆ ଠିକ ସମୟରେ ଉଠିପାରୁନି, ଯେହେତୁ ଗାଡ଼ିଟି ଆସିକି ରହିଯାଉଛି, ସେମାନେ ଭିନ୍ନକ୍ଷମ ହେତୁ ଯାଇପାରୁନାହାନ୍ତି, ଗଲାବେଳକୁ ଅଥବା ଗାଡ଼ିଟି ପଳଉଛି, ଏଥିପାଇଁ ବହୁତ ପ୍ରକାର ଟିକେ ଅସୁବିଧା ଥିଲା। ତେଣୁ ଯାହା ହଉ ସିଫେୟାର ତ ମ୍ୟାଡାମ, ସିଫାୟାର ତରଫରୁ ଆଗରୁ 2-3 ଥର ଆମର ଏଠି ସଭା କାର୍ଯ୍ୟକ୍ରମ ହୋଇଥିଲା, ସେହି ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ କୁହାଯାଇଥିଲା। ଏବଂ ଏ ଅଳିଆ ଉଠିବା ଦ୍ୱାରା ଭିନ୍ନକ୍ଷମ ସହିତ ଆଖପାଖରେ ଥିବା ବିଭିନ୍ନ ପ୍ରକାର ଲୋକ ଯୋଉ ବସବାସ କରୁଛନ୍ତି, ଜନବସତି ବା ଅନ୍ୟ ଲୋକମାନେ, ଏହା ଦ୍ୱାରା ବହୁତ ଉପକୃତ ହେବେ। ଏବଂ ଆଉ ଆମ 21 ନମ୍ବର ପ୍ରତ୍ୟେକ ଘରର ସଦସ୍ୟବୃନ୍ଦ ଏଥିପାଇଁ ବହୁତ ଖୁସି ଅଛନ୍ତି। ଏବଂ ଆମେମାନେ ଚାହୁଁଛୁ ଏହି କାର୍ଯ୍ୟକ୍ରମ ଏହା ସହିତ ଚାରିଆଡ଼େ ବ୍ୟାପିବ ଏବଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେବ। ଆଉ ଆମର ସିଭାରର ଯେତିକ କର୍ମକର୍ତ୍ତା ଆଉ ଯୋଉ ସଦସ୍ୟମାନେ ଆଦ୍ୟରେ ଯୋଗ ଦେଇଛନ୍ତି ଏବଂ ଆମର ସାହି ବସ୍ତି ଅଞ୍ଚଳ ଯୋଉ ଭଉଣୀ ଭାଇମାନେ ସହଯୋଗ କରୁଛନ୍ତି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ଏବଂ ଏହା ଏକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ, ଏହାକୁ ଆମେ ସମସ୍ତେ ଅଞ୍ଚଳବାସୀ ପ୍ରଶଂସା କରୁଛୁ ଏବଂ ଆଗାମୀ ଦିନରେ ଏହା ଏକ ଜନ ଆନ୍ଦୋଳନ ହେବ। ଏବଂ ଏହାର ଯୋଉ 2 ପ୍ରକାର ଅଳିଆ ଆବର୍ଜନା ଅଛି, ଗୋଟିଏ ଶୁଖିଲା ଏବଂ ଆଉ ଗୋଟିଏ ଓଦା, ତାକୁ କେମିତି କୁହାଯାଉଛି ବାରମ୍ବାର, ଆକୁ ଆପଣ ଅଲଗା ରଖିବେ, ଗୋଟେ ଶୁଖିଲା ରଖିବେ, ଆଉ ଆପଣ ଅପରିଷ୍କାର ପରିବା ଚୋପା ଅନ୍ୟାନ୍ୟ ଅପରିଷ୍କାର ଓଦା ଜିନିଷ ତାକୁ ଅଲଗା ରଖିବେ। ଏହାଦ୍ୱାରା କଣ ହବ, ତାର ଯୋଉ ପ୍ୟୁରିଫାଏ ହଉଛି, ଆମକୁ ଯୋଉ ଜିନିଷ ପୁଣି ଆଉ ଥରେ ରିସାଇକ୍ଲିଂ ମିଳୁଛି, ସେଥିପାଇଁ ତାଙ୍କୁ ସୁବିଧା ହବ ଏବଂ ଶୀଘ୍ର ସେ ଜିନିଷଟି ଆମ ପାଖରେ ପହଞ୍ଚିବ। ଆଜ୍ଞା।